ଜାଣିଛୁ ତୁ କାହା ପାଇଁ ଲେଖିବାର କାରଣଟା କହୁନୁ ତୁ କାଇଁ।
ମନ ଆସରେ ତତେ ବସେଇ।